ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଗୁଜରାଟର ଦାହୋଦଠାରେ 24,000 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଆଜି ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ. ଆଜିଠାରୁ 3-ଦିନିଆ ମହାରାଷ୍ଟ୍ର ଗସ୍ତରେ ଯାଉଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ. ବିକାଶର ମାର୍ଗକୁ ତ୍ୱରାନ୍ୱିତ କରିବା ଏବଂ ସରକାରଙ୍କ ସଫଳତାକୁ ପ୍ରଭାବଶାଳୀ ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ. ଭାରତ ମାଳଦ୍ୱୀପ ବ୍ୟାପକ ଅର୍ଥନୈତିକ ଓ ସାମୁଦ୍ରିକ ସୁରକ୍ଷା ସହଯୋଗ ସଂକ୍ରାନ୍ତ ଆଲୋଚନାରେ ଯୋଗଦେବା ଲାଗି ନୂଆଦିଲ୍ଲୀରେ ପହଞ୍ଚିଲେ ମାଳଦ୍ୱୀପ ବୈଦେଶିକ ମନ୍ତ୍ରୀ. ଏବଂ ଆଇପିଏଲ୍ କ୍ରିକେଟର ଗତକାଲିର ଦ୍ୱିତୀୟ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିଜୟୀ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ଦାହୋଦଠାରେ 24,000 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ. ଗୁଜରାଟକୁ 2-ଦିନିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଦାହୋଦ ଲୋକୋମୋଟିଭ୍ ନିର୍ମାଣ ପ୍ଲାଣ୍ଟକୁ ଲୋକାର୍ପଣ କରିବେ. ଆସନ୍ତା 11 ବର୍ଷ ମଧ୍ୟରେ ଏହି ପ୍ଲାଣ୍ଟରୁ 1,200 ବିଦ୍ୟୁତ୍ ଆଧାରିତ ଲୋକୋମୋଟିଭ୍ ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଛି. 21,000 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ଲାଣ୍ଟ ଆଧୁନିକ ଲୋକୋମୋଟିଭ୍ ଉତ୍ପାଦନ ସହ ରେଳବାଇର ମାଲ ପରିବହନ କ୍ଷମତା ବୃଦ୍ଧି କରିବାରେ ସହାୟକ ହେବ। ଏହି ପ୍ରକଳ୍ପ ମେକ୍ ଇନ୍ ଇଣ୍ଡିଆ ଦୃଷ୍ଟିକୋଣକୁ ପୂରଣ କରିବା ସହିତ ବିଶ୍ୱ ପାଇଁ ପ୍ରସ୍ତୁତ ପଦକ୍ଷେପକୁ ମଧ୍ୟ ତ୍ୱରାନ୍ୱିତ କରିବ। ରେଳବାଇ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସତୀଶ କୁମାର କହିଛନ୍ତି, ଶିଳ୍ପଗୋଷ୍ଠୀର ସହଯୋଗ ମାଧ୍ୟମରେ ରେକର୍ଡ ସମୟ ମଧ୍ୟରେ ଏହି ପ୍ରକଳ୍ପକୁ ନିର୍ମାଣ କରାଯାଇପାରିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି 9,000 ଅଶ୍ୱଶକ୍ତି ବିଶିଷ୍ଟ ବୈଦ୍ୟୁତିକ ଲୋକୋମୋଟିଭ୍ ଇଞ୍ଜିନ୍ର ମଧ୍ୟ ଶୁଭାରମ୍ଭ କରିବେ। ଏହା ଦେଶର ସବୁଠାରୁ ଶକ୍ତିଶାଳୀ ରେଳ ଇଞ୍ଜିନ୍ ଭାବେ ମାନ୍ୟତା ପାଇଛି। 5,000 ଟନ୍ ବିଶିଷ୍ଟ ମାଲବାହୀ ଡବାକୁ ଘଣ୍ଟା ପ୍ରତି 120 କିଲୋମିଟର ବେଗରେ ଏହି ଇଞ୍ଜିନ୍ ଟାଣି ନେବାର କ୍ଷମତା ରଖିଛି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭୁଜ୍ରେ 53,400 କୋଟି ଟଙ୍କାରୁ ଅଧିକ ମୂଲ୍ୟର କେତେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଜିଠାରୁ 3-ଦିନିଆ ମହାରାଷ୍ଟ୍ର ଗସ୍ତରେ ଯାଉଛନ୍ତି। ପୂର୍ବାହ୍ନରେ ନାଗପୁରର ଜାମଠାସ୍ଥିତ ଜାତୀୟ କ୍ୟାନ୍ସର ପ୍ରତିଷ୍ଠାନର ସ୍ୱସ୍ତିନିବାସର ଶିଳାନ୍ୟାସ କରିବେ। ଅପରାହ୍ନରେ କାମଠି ଅନ୍ତର୍ଗତ ଚିଚୋଲିସ୍ଥିତ ଜାତୀୟ ଫୋରେନ୍ସିକ୍ ସାଇନ୍ସ ବିଶ୍ୱବିଦ୍ୟାଳୟର ନାଗପୁର କ୍ୟାମ୍ପସ୍ର ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ଜେ ଏମ୍ ବ୍ୟାସ୍ କହିଛନ୍ତି, ଏହି ନୂତନ କ୍ୟାମ୍ପସ୍ ଦକ୍ଷ ଫୋରେନ୍ସିକ୍ ବିଶେଷଜ୍ଞ ସୃଷ୍ଟି କରିବାରେ ସହାୟକ ହେବ। ବିଶ୍ୱବିଦ୍ୟାଳୟର ଏହା 11ତମ କ୍ୟାମ୍ପସ୍ ହୋଇଥିବା ବେଳେ ମହାରାଷ୍ଟ୍ରରେ ପ୍ରଥମ ବୋଲି ଡକ୍ଟର ବ୍ୟାସ୍ କହିଛନ୍ତି। ଶ୍ରୀ ଶାହା ଆଜି ନାନ୍ଦେଡ଼ଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ। ଶ୍ରୀ ଶାହା ଆସନ୍ତାକାଲି ମୁମ୍ବାଇରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବିକାଶର ମାର୍ଗକୁ ତ୍ୱରାନ୍ୱିତ କରିବା ଏବଂ ଡବଲ ଇଞ୍ଜିନ୍ ସରକାରଙ୍କ ସଫଳତାକୁ ପ୍ରଭାବଶାଳୀ ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଇଛନ୍ତି। ନୂଆଦିଲ୍ଲୀଠାରେ ଗତକାଲି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ଶାସନାଧୀନ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କର ଦିନିକିଆ ସମ୍ମିଳନୀରେ ଅଧ୍ୟକ୍ଷତା କରି ଶ୍ରୀ ମୋଦି ଏହା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱଚ୍ଛତା, ପରିମଳ, ସ୍ୱାସ୍ଥ୍ୟସେବା, ଯୁବ ସଶକ୍ତିକରଣ, କୃଷି, ପ୍ରଯୁକ୍ତିବିଦ୍ୟା ଏବଂ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଦୃଢ଼ ସମନ୍ୱୟର ଆବଶ୍ୟକତା ରହିଛି। ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା ହୋଇଥିଲା। ଜଳ ସଂରକ୍ଷଣ, ଅଭିଯୋଗ ସମାଧାନ, ପ୍ରଶାସନିକ ଢାଞ୍ଚାକୁ ସୁଦୃଢ଼ କରିବା, ଶିକ୍ଷା, ମହିଳା ସଶକ୍ତିକରଣ, କ୍ରୀଡ଼ା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବିଭିନ୍ନ ରାଜ୍ୟ ପକ୍ଷରୁ ଗ୍ରହଣ କରାଯାଇଥିବା ସର୍ବୋତ୍ତମ ପଦକ୍ଷେପଗୁଡ଼ିକ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୁଶାସନ ପ୍ରସଙ୍ଗ ଉପରେ ଏହି ବୈଠକରେ ମଧ୍ୟ ମତ ବିନିମୟ ହୋଇଛି। ବୈଠକ ପରେ ସାମ୍ବାଦିକଙ୍କୁ ସୂଚନା ଦେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, ଏହି ସମ୍ମିଳନୀରେ 2ଟି ପ୍ରସ୍ତାବ ଗୃହୀତ ହୋଇଛି। ପ୍ରଥମ ପ୍ରସ୍ତାବଟି ଅପରେସନ୍ ସିନ୍ଦୁର ଏବଂ ଦ୍ୱିତୀୟଟି ଜାତିଭିତ୍ତିକ ଜନଗଣନା ପରିଚାଳନା ଉପରେ ଆଧାରିତ। ବୈଠକରେ 20 ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ 18 ଉପମୁଖ୍ୟମନ୍ତ୍ରୀଙ୍କ ସମେତ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ମାଳଦ୍ୱୀପ ବୈଦେଶିକ ମନ୍ତ୍ରୀ ଡକ୍ଟର ଅବଦୁଲ୍ଲା ଖଲିଲ 3-ଦିନିଆ ଭାରତ ଗସ୍ତରେ ଆସି ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଡକ୍ଟର ଖଲିଲଙ୍କର ଏହା ହେଉଛି 3ୟ ଭାରତ ଗସ୍ତ। ଉଭୟ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ରାଜନୈତିକ ତଥା ନିରନ୍ତର ବିକାଶ ନେଇ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ଡକ୍ଟର ଖଲିଲ ଆଜି ଭାରତ ମାଳଦ୍ୱୀପ ବ୍ୟାପକ ଅର୍ଥନୈତିକ ଏବଂ ସାମୁଦ୍ରିକ ସୁରକ୍ଷା ସହଯୋଗ ଉପରେ ଭିଜନ ଡକୁମେଣ୍ଟର କାର୍ଯ୍ୟକାରିତା ନେଇ ଆଲୋଚନା କରିବେ। ଗତବର୍ଷ ଅକ୍ଟୋବରରେ ମାଳଦ୍ୱୀପ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁଙ୍କ ଭାରତ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ଏହି ସହଯୋଗ ନେଇ ସହମତି ପ୍ରକାଶ ପାଇଥିଲା। ଡକ୍ଟର ଖଲିଲ୍ଙ୍କ ଏହି ଗସ୍ତ ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ମଧ୍ୟ ଆଲୋଚନା ବୈଠକରେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। କଂଗ୍ରେସ ସାଂସଦ ଶଶି ଥରୁର୍ଙ୍କ ନେତୃତ୍ୱାଧୀନ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଗତକାଲି ଗାଇନାଠାରେ ପହଞ୍ଚିଛନ୍ତି। ଚେଦିଜଗନ୍ ଆନ୍ତର୍ଜାତିକ ବିମାନ ବନ୍ଦରଠାରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ଆତଙ୍କବାଦ ବିରୁଦ୍ଧରେ ଭାରତର ଶୂନ୍ୟ ସହନଶୀଳ ନୀତି ସମ୍ପର୍କରେ ଆଲୋକପାତ କରିବା ଲକ୍ଷ୍ୟ ନେଇ ଏହି ସର୍ବଦଳୀୟ ମଣ୍ଡଳୀ ଗାଇନା ଗସ୍ତରେ ଅଛନ୍ତି। ଗାଇନାସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛି, ଆତଙ୍କବାଦ ବିରୁଦ୍ଧରେ ଭାରତର ଦୃଢ଼ ଏବଂ ଏକାଠି ରହିଛି। ଏନ୍ସିପି ସାଂସଦ ସୁପ୍ରିୟା ସୁଲେଙ୍କ ନେତୃତ୍ୱାଧୀନ ପ୍ରତିନିଧି ମଣ୍ଡଳୀ କାତାର ପ୍ରମୁଖ ସମ୍ଭାଦପତ୍ର ଅଲ୍ ସାର୍କ ଏବଂ ପେନିନ୍ସୁଲାର ସମ୍ପାଦକୀୟ ମଣ୍ଡଳୀ ସହ ଆଲୋଚନା କରିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ଏବଂ ଏହି ପରିପ୍ରେକ୍ଷୀରେ ଭାରତର ପଦକ୍ଷେପ ସମ୍ପର୍କରେ ଏହି ପ୍ରତିନିଧି ମଣ୍ଡଳୀ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ସୀମାପାର ଆତଙ୍କବାଦକୁ ପ୍ରତିହତ କରିବା ଲାଗି ଭାରତର ନୀତି ଏବଂ ଆଭିମୁଖ୍ୟ ଉପରେ ପ୍ରତିନିଧି ମଣ୍ଡଳୀ ସେଠାକାର ଗଣମାଧ୍ୟମକୁ ଅବଗତ କରାଇଛନ୍ତି। ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱାଧୀନ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଆଜି ଏବଂ ଆସନ୍ତାକାଲି କ୍ୱେତ୍ଠାରେ କୂଟନୈତିକ ସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବେ। ଆତଙ୍କବାଦ ବିରୁଦ୍ଧରେ ଭାରତର ଆଭିମୁଖ୍ୟ ସମ୍ପର୍କରେ ଏହି ପ୍ରତିନିଧି ମଣ୍ଡଳୀ ସେଠାକାର ନେତୃବୃନ୍ଦଙ୍କୁ ଅବଗତ କରାଇବେ। ଆତଙ୍କବାଦ ବିରୁଦ୍ଧରେ ଅପରେସନ୍ ସିନ୍ଦୁରର ସଫଳତା ପରେ ସାରା ଦେଶ ଭାରତୀୟ ସେନାର ବୀରତ୍ୱ ଏବଂ ସାହସ ପ୍ରତି ସମ୍ମାନ ପ୍ରଦର୍ଶନ କରୁଛି। ସଶସ୍ତ ବାହିନୀ ପ୍ରତି ସମ୍ମାନ ସ୍ୱରୂପ ଆକାଶବାଣୀ ସମାଚାର ବିଭାଗ ପକ୍ଷରୁ ଏକ ବିଶେଷ ଫିଚର ଉପସ୍ଥାପନା କରାଯାଇଛି। ଏହି କ୍ରମରେ ଆଜି ପରମବୀର ଚକ୍ର ବିଜେତା କମ୍ପାନୀ କ୍ୱାର୍ଟର ମାଷ୍ଟର ହାବିଲଦାର ଅବଦୁଲ ହମିଦ୍ଙ୍କୁ ସ୍ମରଣ କରୁଛି। 1965 ମସିହା ଭାରତ ପାକିସ୍ତାନ ଯୁଦ୍ଧରେ ସେ ସର୍ବୋଚ୍ଚ ବଳିଦାନ ଦେଇଥିଲେ। 1965 ମସିହା ଭାରତ ପାକିସ୍ତାନ ଯୁଦ୍ଧ ସମୟରେ 4 ଗ୍ରେନେଡିୟର୍ସ ଖେମକରନ୍ ବିଖୁଣ୍ଡେ ରାସ୍ତାର ଚିମା ଗ୍ରାମ ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଅକ୍ତିଆର କରିଥିଲେ। ଏହି ଅଞ୍ଚଳ ସାମଗ୍ରିକ ପ୍ରତିରକ୍ଷା ରଣନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ସେପ୍ଟେମ୍ବର 8 ରାତିରେ ପାକିସ୍ତାନୀ ସେନା ଗ୍ରେନେଡିୟର୍ସଙ୍କ ସ୍ଥିତି ଉପରେ ଯାଞ୍ଚ କରି ଆକ୍ରମଣ କରିଥିଲା, ତେବେ ଏହାକୁ ପ୍ରତିହତ କରାଯାଇପାରିଥିଲା। ସେପ୍ଟେମ୍ବର 10 ସକାଳେ ପରିସ୍ଥିତି ଅଧିକ ସଙ୍ଗୀନ ହୋଇ ଉଠିଥିଲା। ପାକିସ୍ତାନ ପାଟନ୍ ଟ୍ୟାଙ୍କଗୁଡ଼ିକ ମାଧ୍ୟମରେ ସେଠାରେ ଜୋରଦାର ଆକ୍ରମଣ କରିଥିଲେ। ପ୍ରବଳ ଗୁଳିଗୋଳା ବର୍ଷଣ ହୋଇଥିଲା, ଫଳରେ ବାଟାଲିୟନ୍ ଅଞ୍ଚଳକୁ ପ୍ରବଳ କ୍ଷତି ପହଞ୍ଚିଥିଲା। ସକାଳ 9 ସୁଦ୍ଧା ଶତ୍ରୁପକ୍ଷର ଟ୍ୟାଙ୍କଗୁଡ଼ିକ ପ୍ରବେଶ କରିଥିଲା। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କମ୍ପାନୀ କ୍ୱାର୍ଟର୍ସ ମାଷ୍ଟର ହାବିଲଦାର ଅବଦୁଲ ହମିଦ୍ ଏକ ରେକିଲ୍ଲେସ୍ ବନ୍ଧୁକ ଡିଟାଚ୍ମେଣ୍ଟର କମାଣ୍ଡିଂ କରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏକ ଜିପ୍ ଉପରେ ତାଙ୍କର ବନ୍ଧୁକକୁ ଲଗାଇ ପ୍ରବଳ ଗୁଳିଚାଳନା ଆରମ୍ଭ କରିଥିଲେ। ତାଙ୍କର ଆକ୍ରମଣରେ ଶତ୍ରୁପକ୍ଷର ମୁଖ୍ୟ ଟ୍ୟାଙ୍କଟି କ୍ଷତିଗ୍ରସ୍ତ ହୋଇଥିଲା। ଅନ୍ୟ ଟ୍ୟାଙ୍କଗୁଡ଼ିକ ସ୍ଥାନ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ। ତେବେ ଏକ ଟ୍ୟାଙ୍କର ଉଚ୍ଚ ବିସ୍ଫୋରକ ସେଲ୍ ଦ୍ୱାରା ସେ ଗୁରୁତର ଆହତ ହୋଇଥିଲେ। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଶତ୍ରୁପକ୍ଷକୁ ଆଗକୁ ଆସିବା ପାଇଁ ସୁଯୋଗ ଦେଇନଥିଲେ। ତାଙ୍କର ଏଭଳି ନିର୍ଭୀକ ଏବଂ ସାହସିକ କାର୍ଯ୍ୟ ବାଟାଲିୟନ୍ର ଅନ୍ୟ ଯୋଦ୍ଧାଙ୍କୁ ଅନୁପ୍ରାଣିତ କରିଥିଲା। ଏହି ଅଦମ୍ୟ ସାହସ ଏବଂ ବଳିଦାନ ପାଇଁ ଅବଦୁଲ ହମିଦ୍ଙ୍କୁ ମରଣୋତ୍ତର ପରମବୀର ଚକ୍ର ପ୍ରଦାନ କରାଯାଇଥିଲା। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି 9:30 ସୁନିଶ୍ଚିତ ଅଗ୍ନି ନିରାପତ୍ତା ଧନଜୀବନର ସୁରକ୍ଷା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦ୍ଦେଶାଳୟର ପରାମର୍ଶଦାତା ପ୍ରଶାନ୍ତ ଲୋନକର ଏବଂ ନିର୍ଦ୍ଦେଶକ ଅତୁଲ ଗର୍ଗ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123421050 ଏବଂ 01123314444 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆଇପିଏଲ୍ କ୍ରିକେଟ୍ର ଗତକାଲିର ଦ୍ୱିତୀୟ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିଜୟୀ ହୋଇଛି। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ମ୍ୟାଚ୍ରେ ହାଇଦ୍ରାବାଦ କୋଲକାତା ନାଇଟ୍ ରାଇଡର୍ସକୁ 110 ପରାସ୍ତ କରିଛି। ଟସ୍ ଜିତି ହାଇଦ୍ରାବାଦ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ 20 3 ୱିକେଟ୍ ବିନିମୟରେ 278 ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରି କୋଲକାତା 168 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। କ୍ଲାସେନ୍ଙ୍କୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ପଞ୍ଜାବ କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ଗୁଜରାଟର ଦାହୋଦଠାରେ 24,000 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଆଜି ଶିଳାନ୍ୟାସ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଆଜିଠାରୁ ତିନିଦିନିଆ ମହାରାଷ୍ଟ୍ର ଗସ୍ତରେ ଯାଉଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ। ବିକାଶର ମାର୍ଗକୁ ତ୍ୱରାନ୍ୱିତ କରିବା ଏବଂ ସରକାରଙ୍କ ସଫଳତାକୁ ପ୍ରଭାବଶାଳୀ ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ଦ୍ୱିତୀୟ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିଜୟୀ। ସମ୍ବାଦ ଶେଷ ହେଲା।